ତମେ ମରିଯିବ ବୋଲି କଣ ମୁଁ ମୋ ଜୀବନଟାକୁ ନଷ୍ଟ କରିଦେବି? ଆଉ କହିଦେବି କେହି ମରିଯିବ। ଶୁଣ, ମୋତେ ଡିଷ୍ଟର୍ବ କରିବାକୁ ଚେଷ୍ଟା କରନି। ତମେ ତମ ରାସ୍ତାରେ ଯାଅ, ମୋତେ ମୋ ରାସ୍ତାରେ ଯିବାକୁ ଦିଅ।
ଆଜିର ବ୍ରେକିଂ ନ୍ୟୁଜ୍। ଭୁବନେଶ୍ୱର ଉପକଣ୍ଠରେ ପ୍ରେମିକଙ୍କ ଦ୍ୱାରା ପ୍ରତାରିତ ହୋଇ ଯୁବକଙ୍କ ଆତ୍ମହତ୍ୟା।
ସାର୍, ଆପଣଙ୍କୁ କ'ଣ ଲାଗୁଛି, ଏଇଟା ମର୍ଡର ନା ଆମକୁ ଏପର୍ଯ୍ୟନ୍ତ କି ସୁରାଗ ମିଳିନି? ଆମେ ଚେଷ୍ଟା କରୁଛୁ ଯେ ଏହାର ସତ୍ୟତା ଖୁବ୍ ଶୀଘ୍ର ଆପଣମାନଙ୍କ ଆଗକୁ ଆଣିବ। ହଉ, ଛାଡ ଛାଡ ବାଟ ଛାଡ଼ରେ
କିନ୍ତୁ ଇଏ ହେଉଛି ମୋର ସବୁଠୁ ପୁରୁଣା ସାଙ୍ଗ ଆଉ ସବୁଠୁ ଭଲ ସାଙ୍ଗ। ସୋ ମୁଁ ଆଗୁନି କି ସେ ଏସବୁ ଜିନିଷ କରିଥିଲି। ଏଇଟା ବୋଧେ ସେଇ ଝିଅର ଯା ସେ ଝିଅ ମେ ବି ତାକୁ ମେଣ୍ଟାଲି ଟର୍ଚର କରିଛି, ମେଣ୍ଟାଲି ହାରାସ କରିଛି, ସେଥିପାଇଁ ସେ ଆଜି ଏସବୁ ଜିନିଷ କରିବା ପାଇଁ ବାଧ୍ୟ ହେଲି।
କ'ଣ ଏତେ ଦିନ ହେଲାଣି ହଜିଯାଇଛୁ? କଣ ଯାଇଥିଲି କାମ ଥିଲା ତ, ଏତେ ବିଜି ହେଇଗଲୁ? ହଉ, ବିଜି ହେଇଗଲୁ, ଆଟଲିଷ୍ଟ ଫୋନ୍ ତ କରିପାରିବୁ ନା। ହଉ ଛା, ଘରେ ସବୁ କେମିତି ଅଛନ୍ତି? ଆମେ ପରେ କଥା ହବା। ସାଙ୍ଗଟେ ଥିଲା, ସାଙ୍ଗ ଥିଲା, ଆରେ ସାଙ୍ଗଟେ ଥିଲା।
କ'ଣ ହେଲା?
ସବୁ କଥାରେ ଏମିତି ହୁଅନି କି ଡାଉଟ କରେନି, ସାଙ୍ଗଟେ ଥିଲା ମୋର। ଚାଲ ଯିବା ଆଇସ୍କ୍ରିମ। ହ୍ୟାଲୋ,
ହାଉ ଆର୍ ୟୁ? କୋଉଠି ଅଛ?
ଘରେ ଅଛି।
ଆଜି ସନ୍ଧ୍ୟା ଟିକେ ମାର୍କେଟ ଯିବେ?
ହଁ, ମୁଁ ପହଞ୍ଚିଛି। ମା ଫୋନ୍ କରିଥିଲା ଘରକୁ ଯିବା ପାଇଁ, ଲେଟ୍ ହେଲାଣି, ଆମେ ଯିବା। ଦେଖ, ସେ ମୋ ସାଙ୍ଗ ଥିଲା, ସେ ସବୁବେଳେ ମୋ ସହିତ ଏମିତି ମଜା କରେ।
ଇଏ କିଏ ଭରି ଯାଉ, କେବେ ଠୁ
ମୁଁ ବୁଝିପାରୁନି, ତମେ ଏତେ ଛୋଟ ଛୋଟ କଥା ନେଇ ଡାଉଟ କାଇଁ କରୁଛ? ତମେ
ସାଙ୍ଗ ତମକୁ ବେବି ଡେ
ବୁଝ ଟିକେ, ତମେ ଯଦି ଏମିତି ଛୋଟ ଛୋଟ କଥାକୁ ଧରି ବସିବ, ତମ ସହିତ କେମିତି ରହିବ?
ମୋ ସହିତ ଯଦି ରହିବାର ଅଛି ଏଭଳି ସାଙ୍ଗଠୁ ଦୂରେଇ,
ତମ ପାଇଁ ମୁଁ ମୋ ସାଙ୍ଗମାନଙ୍କୁ ଛାଡ଼ିପାରିବି। ତମର ଯଦି କିଛି ପ୍ରୋବ୍ଲେମ ହେଉଛି ତାହେଲେ ମୋଠୁ ଦୂରେଇ ଦେବ।
ତମେ ଯଦି ଡିସାଇଡ କରିସାରିଛ ଠିକ ଅଛି, ଯାଅ ତମ। যাও। আরে যাও, যাও না, আরে যাও না কাইকি, আরে যা। একা থিলি ভল নথিলি, কাই আসতিলি মো জীবনকে, যা।
যেতে দোষ
ତମେ ନୁହଁ ନିଜକୁ ଜୀବନଟାକୁ ନଷ୍ଟ କରିଦେବି, ଆଉ କହିଦେଲେ କେହି ନୁହଁଛନ୍ତି। ଶୁଣ, ମୋତେ ଡିଷ୍ଟର୍ବ କରିବାକୁ ଚେଷ୍ଟା କର, ତମେ ତମ ରାସ୍ତାରେ ଯାଅ, ମୋତେ ମୋ ରାସ୍ତାରେ ଯିବାକୁ ଦିଅ, ପ୍ଲିଜ୍ ଯାଅ। ତମେ ମୋ ନିଜକୁ ଜୀବନଟାକୁ ନଷ୍ଟ କରିଦେବି, ଆଉ କହିଦେବି କି ନୁହଁଛି। ଶୁଣ, ମୋତେ ଡିଷ୍ଟର୍ବ କରିବାକୁ ଚେଷ୍ଟା କର, ତମେ ତମ ରାସ୍ତାରେ ଯାଅ, ମୋତେ ମୋ ରାସ୍ତାରେ ଯିବାକୁ ଦିଅ।
ଭଲ ପାଇବାଟା ଗୋଟେ ଏମିତି କମ, କେତେବେଳେ ବହୁତ ଖୁସି ଦିଏ ତ ଆଉ କେତେବେଳେ ବହୁତ କଷ୍ଟ ଦିଏ, ଆଉ ସେ କଷ୍ଟକୁ କିଏ ଛାପି ରଖି ସହିଯାଏ ତ ଆଉ କିଏ ସାରା ଜୀବନ ପାଇଁ ଦୁନିଆ ଛାଡ଼ି ଚାଲିଯାଏ।